ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଭାରତ ଗୌରବ ଦାସ ଜୁହାର। ପହିଲା ମୁଖ୍ୟ ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତି ଲାଗି ଆଇବାକାଇଲ ପାଳନ କରାଯିବା ସମ୍ବିଧାନ ହତ୍ୟା ଦିବସ। ଓଡ଼ିଶା ଗୋଟିଏ ଶକ୍ତି ପର୍ଯ୍ୟାପ୍ତ ରାଜ୍ୟ ନୁ ଶକ୍ତି ସଶକ୍ତ ରାଜ୍ୟ ହୋଇପାରିଛି କହିଲେ ଶକ୍ତିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଶ୍ରୀକ୍ଷେତ୍ର ପୁରୀନ ରଥଯାତ୍ରା ସମୟଥି ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ୍ ସୁପରିଚାଳନା ବାବଦେ ସମୀକ୍ଷା କଲେ ପୁଲିସ ମହାନିର୍ଦ୍ଦେଶକ। ଆଉ ମୌସୁମୀର ପ୍ରଭାବ ଥି ଆଇବା ହପ୍ତେ ତ ରାଇଜେ ହେବା ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତିକେ ଆଇବାକାଇଲ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବାର ଲାଗି ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛେ। 1975 ଜୁନ୍ ମାସର 25 ତାରିଖ ଦିନ ଭାରତୀୟ ସମ୍ବିଧାନକେ ଅମର୍ଯ୍ୟାଦା ପ୍ରଦର୍ଶନ ପୂର୍ବକ ସେତେବେଳର ସରକାର ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ଏତର୍ ଲାଗି ସେତ୍କି ବେଲ୍କେ ଲୋକମାନେ ବହୁତ ଅସୁବିଧାର ସାମ୍ନା କରିଥିଲେ। ଭାରତର ଗଣତାନ୍ତ୍ରିକ ଇତିହାସର କ୍ଷୁର୍ଣ୍ଣ ମର୍ଯ୍ୟାଦା କରିଥିବା ସେହି ଦିନକେ ସୋର ପକାଇକରି ଆଇବାକାଇଲ ଦେଶର ସବୁ ଜାଗାନ ସମ୍ବିଧାନ ହତ୍ୟା ଦିବସ ପାଳନ କରାଯିବା। ରାଇଜେ ଇ ଦିବସ ପାଳନକେ ନେଇକରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍,
1975 ଜୁନ୍ 25 ଏମର୍ଜେନ୍ସି ଲାଗିଥିଲା। 50 ବର୍ଷ ପୂର୍ତ୍ତି ପାଳନ ହେଉଛି, ତାର ସ୍ୱର୍ଣ୍ଣିମ 50 ବର୍ଷ ପୂର୍ତ୍ତି ଅବସରରେ ଆଜି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କର ପ୍ରୋତ୍ସାହନରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହିତ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଉଛି। ପଲିଟିକାଲ ସାଇନ୍ସର ଅଧ୍ୟୟନ କରୁଥିବା ପିଲାମାନେ ମଧ୍ୟ ଏ ସମ୍ପର୍କରେ ବିଶେଷ ଭାବରେ ଯେଉଁ ଆଲୋଚନା ଚକ୍ର ହେବ, ସମ୍ପାଦନ ହେବ, ସେଥିରେ ଭାଗ ନେବେ। ଆସନ୍ତାକାଲି ରେଲୱେ ଅଡିଟୋରିୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ବିଭିନ୍ନ ଜିଲ୍ଲାରୁ। ସେ ସମୟରେ ଯେଉଁମାନେ ତା ସହିତ ଜଡ଼ିତ ଅଛନ୍ତି ସେମାନଙ୍କୁ ନିମନ୍ତ୍ରଣ କରାଯାଉଛି।
ଜରୁରୀକାଳୀନ ପରିସ୍ଥିତି ସମୟଥି ସେତେବେଳର ସରକାରଙ୍କର କାର୍ଯ୍ୟକାରିତାକେ ନେଇକରି ସମ୍ବଲପୁରର ବେଣୁଧର ଦାସ ଆକାଶବାଣୀକେ କହିଛନ୍,
ଜରୁରୀକାଳୀନ ପରିସ୍ଥିତି ଜାରି ବିରୋଧରେ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ କିଛି ଜୟପ୍ରକାଶ ତାଙ୍କ ଯୋଉ ଅନୁଗାମୀ ଏଠି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କଲେ। କାନ୍ଥପାଡ଼ରେ ସ୍ୱୈରତନ୍ତ୍ର ବିରୋଧରେ ଲଢ଼େଇର ଆହ୍ୱାନ ଦେଲେ ଏବଂ ଜିଏମ୍ କଲେଜରେ ମଧ୍ୟ ସେହିଭଳି ପରିସ୍ଥିତି ହେଲା। ତ ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ପ୍ରାୟ ଗୋଟେ ମାସ ମଧ୍ୟରେ ସମ୍ବଲପୁରରେ ଅନେକ ଜୟପ୍ରକାଶ ନାରାୟଣ ତାଙ୍କର ଆନ୍ଦୋଳନରେ ସାମିଲ ହୋଇଥିବା 1900 ଅନେକ ଛାତ୍ର ଯୁବନେତାମାନଙ୍କୁ ଗିରଫ କରାଇ ମୁଁ ମଧ୍ୟ ସେମାନଙ୍କୁ ମଧ୍ୟ ଅନ୍ୟତମ। ଆମମାନଙ୍କୁ ବିନା ବିଚାରରେ ବନ୍ଦୀ କରି ରଖା। ମୁଁ ତ ପ୍ରାୟ 1.5 ମାସ କାଳ ଜେଲ୍ରେ
ରହିଛି। ଏ ବାବଦେ ଆକାଶବାଣୀ ସମ୍ବାଦ ବିଭାଗ ତରଫ ପ୍ରସ୍ତୁତ ଗୋଟିଏ ରିପୋର୍ଟ।
1975 ଜୁନ୍ ମାସର 25 ତାରିଖ ନୁ 1977 ମାର୍ଚ୍ଚ 21 ତାରିଖ ତକ ପାଖାପାଖି 18 ମାସ ଧରିକରି ଦେଶେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି। ସେତେବେଳର ସରକାର କ୍ଷମତାର ଅପବ୍ୟବହାର କରିକରି ଗଣତନ୍ତ୍ରର କଣ୍ଠରୋଧ କରିଥିବାରୁ ସାରା ଦେଶେ ଅସ୍ୱାଭାବିକ ସ୍ଥିତି ଦେଖାଦେଇଥିଲା। ସେତେବେଳର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଛତ୍ରବାଦ ପ୍ରଦର୍ଶନ କରିକରି ସମ୍ବିଧାନଥି ନାଗରିକମାନଙ୍କର ମୌଳିକ ଅଧିକାରକେ ସଙ୍କୁଚିତ କରିଦେଇଥିଲେ। ବିନା ଦୋଷେ ଲାଖ ଲାଖ ଲୋକଙ୍କୁ ଜେଲ୍ ଦଣ୍ଡ ଭୋଗବାର ଲାଗି ପଡ଼ିଥିଲା। ପରବର୍ତ୍ତୀ ସମୟଥି କୋଟି କୋଟି ଲୋକଙ୍କର ସଂଗ୍ରାମ ଲାଗି ଆଜି ଦେଶେ ଗଣତନ୍ତ୍ରକେ ବରକସ କରାଯାଇପାରିଛେ। ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗ ତରଫୁ ମୁଇଁ ସୁପ୍ରୀତି ମିଶ୍ର।
ନବୀକରଣ ଶକ୍ତି, ବରକସ ପରିବହନ ଯୋଜନା, ସାଇବର ସୁରକ୍ଷା ଆଉ ଆର୍ଥିକ ସଂସ୍କାରଥି ରଣନୈତିକ ନୀତି ଜରିଏ ଓଡ଼ିଶାକେ ଶକ୍ତି କ୍ଷେତ୍ରଥି ଗୋଟିଏ ମଡେଲ ରାଜ୍ୟ କରବାର ଲାଗି ଲକ୍ଷ୍ୟ ରଖାଯାଇଛେ ବୋଲି ଶକ୍ତିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ବିହାରର ପାଟନାଠାରେ ପୂର୍ବାଞ୍ଚଳ ରାଜ୍ୟ ଆଉ କେନ୍ଦ୍ରଶାସିତ ପ୍ରଦେଶର ରାଜ୍ୟ ଶକ୍ତିମନ୍ତ୍ରୀ ଆଉ ସଚିବମାନଙ୍କର ସମ୍ମିଳନୀଥି ଯୋଗଦେଇକରି ଶ୍ରୀ ସିଂହଦେଓ କହିଛନ୍, ଓଡ଼ିଶା ଗୋଟିଏ ସ୍ଥିର, ସବୁଜ ଆଉ ଭବିଷ୍ୟତ ଲାଗି ତିଆର ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ଲାଗି ପ୍ରତିବଦ୍ଧ। ଓଡ଼ିଶା ଗୋଟିଏ ଶକ୍ତି ପର୍ଯ୍ୟାପ୍ତ ରାଜ୍ୟ ନୁ ଶକ୍ତି ସଶକ୍ତ ରାଜ୍ୟ ହୋଇପାରିଛେ। ରାଇଜେ 6,242 ମେଗାୱାଟ ବିଦ୍ୟୁତ୍ ଚାହିଦାକେ ପୂରା କରାଯାଇଛେ। 2036 ତକ୍ ରାଇଜେ 11,294 ମେଗାୱାଟ ଅୟତ୍କା ବିଦ୍ୟୁତ୍ ଉତ୍ପାଦନ ଲାଗି ଲକ୍ଷ୍ୟ ରଖାଯାଇଛେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଇଜେ 9 ନୂଆ ମେଡିକାଲ କଲେଜ ସ୍ଥାପନ ହେବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କହିଛନ୍। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଲ ଆର୍ ନବରଙ୍ଗପୁରର ମେଡିକାଲ କଲେଜ ସ୍ଥାପନ କରାଯିବା। ଏତାର ସହିତ ବୁର୍ଲା, ବଲାଙ୍ଗୀର, ବ୍ରହ୍ମପୁର ଆଉ କେନ୍ଦୁଝରନ 4 ଡେଣ୍ଟାଲ କଲେଜ ଆଉ ମୟୂରଭଞ୍ଜନ ଗୋଟିଏ ଆୟୁର୍ବେଦ କଲେଜ ସ୍ଥାପନ ବାବଦେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। ଏକକ ପେନ୍ସନ୍ ଯୋଜନା ୟୁପିଏସ୍ ବିକଳ୍ପ କାର୍ଯ୍ୟକାରୀ କରବାର ଲାଗି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ଅୟତ୍କା 3 মাস সময় দিয়া যাই। অর্থ মন্ত্রণালয়ের বিজ্ঞপ্তি অনুসারে কর্মচারী মানকর লাগি মার্চ মাসু জুন 30 তারিখ তক একক পেনশন স্কিম্র সময় ধারিজ করা হইছিলা। ইতাকে সেপ্টেম্বর মাস 30 তারিখ তক বড়া হইছে। এই সময় ভিতরে যোগ্য পুরোনা কর্মচারী, অবসরপ্রাপ্ত কর্মচারী আউ অবসরপ্রাপ্ত মৃত কর্মচারী মানকর পত্নী বিকল্প কার্যকরী লাগি আবেদন করি পারবে। লোকাভিমুখী শাসনর অভিনব চেষ্টা হইছে বিকাশ বাহন। লোকমানকর পাখে যাইকি যোগাই দেউছে জরুরি সেবা বলে পঞ্চায়েতী রাজমন্ত্রী রবিনারায়ণ নায়ক কইছন। লোকমানকর সপন আর সংকল্পকে সাকার করবার লাগি রাজ্য সরকার প্রতিশ্রুতিবদ্ধ। এথির লাগি বছরের ভিতরে লাগু হইতিবা সবু যোজনার আর কার্যক্রমর যেন্তা সাধারণ লোকে লাভ পাইপারবে সেথির লাগি সরকার সবুবলে চেষ্টা করুছন। গলা জুন 12 তারিখ নু 319টা বিকাশ বাহন রাজ্যর সবু ব্লক আর মহানগর নিগমন পাখাপাখি 1.5 লাখ কিলোমিটর যাত্রা করি করি ভিন ভিন যোজনা বাবদে লোককে সচেতন করুছে বলে মন্ত্রী শ্রী নায়ক কইছন। আপন মানে খবর শুনুছন আকাশবাণী সম্বলপুর কেন্দ্র নু। ପୁରୀ ଶ୍ରୀମନ୍ଦିରନ ଆଇଜ 2 ନମ୍ବର ଭୋଗମଣ୍ଡପ ନୀତି ସର୍ବାରୁତୁରୁ ମହାପ୍ରଭୁମାନଙ୍କର ଶ୍ରୀମୁଖ ଶୃଙ୍ଗାର ଆଉ ବନକ ଲାଗି ନୀତି ହେବା। ଗଲାକାଲି ଅନବସର ତ୍ରୟୋଦଶୀ ତିଥିନ ଘଣା ଲାଗି ନୀତି ହୋଇଯାଇଛେ। ଆଇବା ରଥଯାତ୍ରାକେ ଶୃଙ୍ଖଳିତ ଆଉ ସୁରକ୍ଷିତ ଭାବେ କରବା ଲାଗି ପୁରୀ ଟାଉନହଲ୍ନ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କର ଅଧ୍ୟକ୍ଷତାତେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛେ। ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ୍ ସୁପରିଚାଳନା ସହିତ ଭକ୍ତମାନଙ୍କର ସୁରକ୍ଷାକେ ନେଇକରି ବୈଠକ ଥିବା ଆଲୋଚନା ହୋଇଛେ। ଏ ବଛର ରଥଯାତ୍ରାଥି 10,000ରୁ ଅଧିକା ସୁରକ୍ଷା କର୍ମୀ ମୁତୟନ ହେବେ। ଏତାର ସହିତ ସହରର ଭିନ୍ ଭିନ୍ ଜାଗାନ ଏଣ୍ଟି ଟେରରିଷ୍ଟ ଦଲ ଭିଲ୍ ଜଳ ସ୍ଥଳ ଆଉ ଆକାଶ ପଥନ କଡ଼ା ନଜର ରଖବେ। ଏତାର ସହିତ କୁମ୍ଭାରପଡ଼ା ମାଲତି ପାଟପୁରଠାରେ 2 ଟ୍ରାଫିକ୍ କଣ୍ଟ୍ରୋଲ ରୁମ୍ କାମ କରବା ବୋଲି ବୈଠକନୁ ସୂଚନା ମିଳିଛେ। ସିଆଡ଼େ ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କର ଅଧ୍ୟକ୍ଷତାତି ଗୋଟିଏ ବୈଠକ ହୋଇଯାଇଛି। ଶୃଙ୍ଖଳିତ ରଥଗିଚା, ମହାପୁରୁମାନଙ୍କର ପହଣ୍ଡି ଆଉ ଅଲଗା ନୀତିକାନ୍ତି ବାବଦେ ବୈଠକଟି ଆଲୋଚନା ହୋଇଛେ। ଓଡ଼ିଶାର ଆଘର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ପୁଣ୍ୟତିଥିନ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ବିଧାନସଭା ପରିସରନ ଥିବା ତାଙ୍କର ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଲ୍ୟାର୍ପଣ କରିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟର ପ୍ରଗତି ଆଉ ତୃଣମୂଳ ସ୍ତରନୁ ଜନତାମାନଙ୍କର ଉନ୍ନତି ଲାଗି ତାଙ୍କର ଚେଷ୍ଟା ଲାଗି ସେ ସବୁଦିନ ସୋର ରହିବେ। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ବିଶ୍ୱବିଦ୍ୟାଳୟ ଆଉ ମହାବିଦ୍ୟାଳୟମାନଙ୍କର ସ୍ନାତକୋତ୍ତର ପିଜି ପାଠପଢ଼ା ଆଇବା ମାସ 10 ତାରିଖରୁ ମୂଲ ହେବା। ପହିଲା କେପ୍ ମେଧା ତାଲିକାଥି 7,874 ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍। ଆଉ 2 ନମ୍ବର କ୍ଷେପେ 7,529 ଜଣ ଛାତ୍ରଛାତ୍ରୀ ନାଁ ଲେଖାବାର ଲାଗି ବଛା ହୋଇଛନ୍। ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା 20 ବିଶ୍ୱବିଦ୍ୟାଳୟ ଆଉ 101 ମହାବିଦ୍ୟାଳୟନ 31,154 ଆସନ ପିଜି ଛାତ୍ରଛାତ୍ରୀମାନଙ୍କ ଲାଗି ରହିଛେ। ରାଇଜେ ଭିନ୍ ଭିନ୍ ପ୍ରବେଶିକା ପରୀକ୍ଷା ଲାଗି ନିଆଯାଉଥିବା ଫିସ୍କେ ଫେରାବାର ଲାଗି ସାଧାରଣ ପ୍ରଶାସନ ବିଭାଗ ତରଫୁ ଓପିଏସ୍ସି ଓଏସ୍ଏସ୍ସି ଆଉ ଓଏସ୍ଏସ୍ଏସ୍ସିକେ ଜଣାଇ ଦିଆଯାଇଛେ। ଯେନ୍ମାନେ ପରୀକ୍ଷାର୍ଥୀ ଭାଗ ନେବେ ଖାଲି ସେମାନଙ୍କୁ ଇଟା ଫେରାଯିବାର ନିଷ୍ପତ୍ତି ନିଆଯାଇଛେ। ହାଓଡ଼ା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଲୁଇସିଙ୍ଗା ଷ୍ଟେସନ୍ ନ ରହିବା ବୋଲି ରେଲ୍ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ତାଙ୍କର ଦିଲ୍ଲୀ ଗସ୍ତ ସମୟଥି ଏ ବାବଦେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଥିଲେ। ଏଥିଲାଗି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଭିଲ୍ ଦେଇଥିଲେ। ସେ ଇଲାକାର ଆର୍ଥିକ ବିକାଶ ଆଉ ଜାହାଜ କ୍ଷେତ୍ରଥି ଇଟା ଉନ୍ନତି ଆନ୍ବା ବୋଲି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଆଶ କରିଛନ୍। ଓଡ଼ିଶା ବିଧାନସଭା ଗୃହ କମିଟି 9 ଜଣିଆ ପ୍ରତିନିଧି ଦଲ ଅଧ୍ୟକ୍ଷ ଲକ୍ଷ୍ମଣ ବାଙ୍କ ନେତୃତ୍ୱଥି ସୁବର୍ଣ୍ଣପୁର ଜିଲ୍ଲା ଗସ୍ତଟି ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ସ୍ଥିତି ଅନୁଧ୍ୟାନ କରବାର ସହିତ ସରକାରୀ କାର୍ଯ୍ୟଧାରାର ସମୀକ୍ଷା କରିଛନ୍। ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ଜିଲ୍ଲା ପ୍ରଶାସନର ବିଭାଗୀୟ ଅଧିକାରୀମାନଙ୍କ ସାଙ୍ଗେ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ତରଫୁ ଜିଲ୍ଲାନ ଚାଲିଥିବା ସ୍ଥିତି ଆଉ ଅଗ୍ରଗତି ବାବଦେ ଆଲୋଚନା କରିଛନ୍। ବୈଠକଟି ଜିଲ୍ଲାପାଳ ଅନ୍ୟା ଦାସଙ୍କ ସହିତ ଭିନ୍ ଭିନ୍ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣର ଅନୁମୋଦନଥି ସୁବର୍ଣ୍ଣପୁର ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫୁ ଆଜି ସୁବର୍ଣ୍ଣପୁର ସଦର ପାଖର ସୁକାନ୍ତି କଲେଜଠାରେ ପୋକ୍ସୋ ଆଉ କିଶୋର ଆଇନ ଉପରେ ଗୋଟିଏ ଜିଲ୍ଲାସ୍ତରୀୟ ଆଇନ ସଚେତନତା ଶିବିର ହୋଇଯାଇଛି। ଏଥି ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଆଉ ଜିଲ୍ଲା ଜଜ୍ ଧନୁର୍ଦ୍ଧର ସେନାପତି ଯୋଗ ଦେଇକରି ଏସବୁ ଆଇନ ବାବଦେ ସଚେତନ କରାଇଛନ୍। ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଚାଲିଥିବା 23 ନମ୍ବର ଜାତୀୟ ଜୁନିୟର ଫେଡେରେସନ୍ ଏଥଲେଟିକ୍ ଚାମ୍ପିୟନସିପ୍ 2025ର ପୁରୁଷ ବର୍ଗର 400 ମିଟର ଦୌଡ଼ଥି ଅସ୍ତିକ ପ୍ରଧାନ ସ୍ୱର୍ଣ୍ଣପଦକ ହାସଲ କରିଛନ୍। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଗାଙ୍ଗେୟ ପଶ୍ଚିମବଙ୍ଗ ଆର୍ ତାର ଆଖରପାଖର ଇଲାକାନ ଗୋଟିଏ ଘୂର୍ଣ୍ଣିବଲୟ ହେବାର ସମ୍ଭାବନା ଅଛି। ଏତାର ପ୍ରଭାବଥି ଆଇବା 7 ଦିନ ତକ୍ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ବର୍ଷା ଲାଗି ରହିବା। ଶେଷ ମୁଖ୍ୟ ଖବର ଫେରଘାଏ। ଦେଶେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର 50 ବର୍ଷର ପୂର୍ତ୍ତି ଲାଗି ଆଇବାକାଲି ପାଳନ କରାଯିବା ସମ୍ବିଧାନ ହତ୍ୟା ଦିବସ। ଓଡ଼ିଶା ଗୋଟିଏ ଶକ୍ତି ପର୍ଯ୍ୟାପ୍ତ ରାଜ୍ୟନୁ ଶକ୍ତି ସଶକ୍ତ ରାଜ୍ୟ ହୋଇପାରିଛି କହିଲେ ଶକ୍ତିମନ୍ତ୍ରୀ ଆଉ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଶ୍ରୀକ୍ଷେତ୍ର ପୁରୀନ ରଥଯାତ୍ରା ସମେତ ଭିଡ଼ ନିୟନ୍ତ୍ରଣ ଆଉ ଟ୍ରାଫିକ୍ ସୁପରିଚାଳନା ଭାବେ ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଉ ମୌସୁମୀ ପ୍ରଭାବତୀ ଆଇବା ହପ୍ତେ ତକ ରାଜ୍ୟ ହେବା ବର୍ଷା, ସୂଚନା ଦେଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।